ओम शांति। अमृत धारा कार्यक्रम तरफ रु सबु आध्यात्म प्रेमी भाई भौनी मानको स्वागत जनाउची। आज आम चर्चा करिवा मनीष मला परे वास्तव रे कौन पशुपक्षी जोनि रे पुनर्जन्म नहीं थाए ना मनीष मनीष ही के जन्म नहीं थाए। आम भारत वर्ष रे चिराचरित गोटे प्रचलित मान्यता रहिची कि मनीष मला परे 84 लाख जोनि भ्रमण करी करी मनीष रूप से पुणी जन्म नहीं थाए। तेणु मनीष को मनीष जन्म को बहुत दुर्लभ बोली लोके मानी थांति एवं मनीष जोनि को कर्म जोनि और पशुपक्षी जोनि को भोग जोनि बोली कि भारत रे साधारण मान्यता रही। ताहले आम विचार करिबा कि वास्तव रे प्रकृत रे कौन मनीष मला परे पशुपक्षी जोनि रे जाई कि जन्म लिए। मनीष मला परे जदि पशुपक्षी जोनि रूप से जन्म लिए कौन पाई। समस्ते मानती कि मनीष जदि पाप कर्म करे से 84 लाख जोनि बुली 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 सब पापर दंड भोगी थाए एवं पुणि थरे मनीष जोनि रे जन्म नवा पई ताको अवसर मिले। प्रथम रे चिंता करिया दरकार कि वास्तव रे जो 84 लाख जोनि बोली कहा जाय छि कि 84 लाख जोनि कौन। जो माने भी मानुचंती कि मनीष 84 लाख जोनि रे भ्रमण करे तांको जदि पचरा जाए कि 84 लाख जोनि कौन 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 कहि परिवे। मु आपन को प्रश्न कर छि कौन आपन माने जानि चंती कहंतु 84 लाख जोनि कौन कौन। जेंति मनीष जोनि गोटी सेंति आपन पशु पक्षी मान को जोनि अनेक अछि किंतु 84 लाख वैरायटी जोनि कौन कौन कहि परिवे। मु भावुची केहि भी कहि परिवेनि कहि परिवे कौन देखिया। भारतवर्षर पुराण शास्त्र रे वर्णना अछि 84 लाख जोनि कौन कौन। वास्तव रे लेखा हिछि पुराण रे कि 9 लाख जलचर अर्थात पानी भितरे जेते सब रहि चंदी समने सब 9 लाख प्रकार रो वैरायटी रो 9 लाख जोनि जलचर 10 लाख पक्षी आकाश रे जो आमे पक्षी देखुचु समने सब 10 लाख वैरायटी रो अछंती 10 लाख स्पेसीज 10 लाख जोनि पक्षी तो 9 लाख जलचर 10 लाख पक्षी 11 लाख कृमि जो अनेक प्रकार वर्म्स अछंती जिंते अर्थ वर्म राउंड वर्म पिन वर्म हुक वर्म अनेक प्रकार जो कृमि अछंती समने सब 11 लाख वैरायटी रो एवं 20 लाख स्थावर 30 लाख पशु एवं 4 लाख मनीष जोनि। एमती भारत वर्ष रे 84 लाख 9, 10, 11, 20, 30 और 4 एमती 84 लाख थिवार पुराण शास्त्र रे वर्णना रही। ताहले आमे चिंता करिवा कि जो पुराण शास्त्र रे वर्णना कर दिया हिची तार वास्तविकता वा सत्यता केते दूर। देखंतु आज विज्ञान बल रे आमे आकाश रो दूर दूर केते दूर पर्यंत स्पेस को जाई परुचे समुद्र रो को एकदम गभीरतम स्थान को मध्य जाय कि अनेक प्रकार गवेषणा मनीष करि परुचे किंतु आज विज्ञान युग रे भी कोन केही कहि परिवो कि आकाश रे केते सब पक्षी अछंती जल भितरे केते सब प्राणी अछंती केते वैरायटी रो आज पर्यंत वैज्ञानिक मान को जाना नहीं। ताहले आमे केमती कहिबा जो पुराण शास्त्र लेखा हिची एगुडा सत आपण मन रे विचारधारा आसुथाई पारे कि भारत ऋषि मुनि मानंकर भूमि अटे एठी अनेक सिद्ध पुरुष हेकि जाइचंती समाने तपस्या बल रे तांको ए सब जिनस गुडा देखा जाइथिला एवं समाने सब लेखि जाइचंती पुराण शास्त्र रे सिरे किंतु भूल हे पारे किंतु आपण देखंतु जिंति मु गोटे उदाहरण देवी आपण मन करंतु कोनसी टाउन रे कोनसी शहर रे मार्केट को जाइचंती एवं मार्केट रु फेरी सरला परे मु कहिबी अच्छा मार्केट बा बाजार रे केते लोक थिले आपण जदि कहबे हां 9000 लोक थिले 10000 लोक थिले 11000 लोक थिले ताले मु कोन भाबी आपण ओटे अनुमान रे कहउछंती हां ना नै जदि आपण कहंते 9525 लोक थिले 10653 लोक थिले ताले मु कहबे हां गणी थिबे बोधे ए गणी के आछंती ताले कहउछंती यदि आपण एंती कहबे 9000 10000 11000 ताले मु कोन भाबी आपण अनुमान रे कहउछंती सिंती आकाश रे के कोन सतरे गणी के कहि परियो केते पक्षी अछंती एवं कोन एग्जैक्टली पूरा 9 लाख ही जलचर 10 लाख ही पक्षी आ किछि ऑड नंबर ता संग्रह नै 9 लाख 10000 केते ही थांदा कि केते सह केते ही थांदा ताले हां आमे विश्वास करनते हां कि गणी थिवो से समय से काल रे थई परंती किंतु जो एग्जैक्ट फिगर राउंड फिगर जो कहि दिया हिची 9 लाख 10 लाख 11 लाख 20 लाख 30 लाख 4 लाख एथरु आपण माने कोन विचार करचंदी जे वास्तव रे केही जणे एटा अंदाज रे बा अनुमान रे कहिची एवं मनुष्य जनि तो गोटिए जनि मनुष्य को 4 लाख जनि कहवार तात्पर्य कोन आपण कहबे नेपाली जापानी माड्रासी बंगाली एंदी यदि कहबे तथापि मध्य 9 लाख हो 4 लाख होनी आपण कहबे यदि गोरा कला ताले ताले भी 4 लाख होनी आपण धर्म अनुसार कहंतु भाषा अनुसार कहंतु कोनसी रूप रे भी कहियो यदि 4 लाख होनी एवं समस्त यदि जोनी गणा भी जाए आजि मनुष्यर संख्या तो कोटि कोटि संख्या रहछंती 4 लाख ताले संपूर्ण निरर्थक अटे तई जो 84 लाख जोनी कुहा दे जाईची वास्तव रे तार आध्यात्मिक अर्थ को बुझिया दरकार पुराण शास्त्र रे जहां भी किछि आम पूर्वज सब मुनि ऋषि माने लेखी जाइचंती वास्तव रे सेही समय रे समाज रा परिस्थिति देखि कि लोकमानकर आचरण देखि कि व्यवहार देखि कि से माने समाज को किछि शिक्षा देबा पई अनेक कथा पुराण शास्त्र रे लेखी जाइचंती एवं सेही शिक्षा गुडा तार वास्तविक हितोपदेश कोन आमे ताको अनुकरण करिया दरकार आ जीवन रे पालन करिया दरकार ना कि ताको अक्षर अक्षर सतर ओली मानिया दरकार जिंते आपण माने छोटो पिला मानक पई अनेक गप रो बही सब मिले कहानी रो बही सब मिले आमे संस्कृत रो ओटे बहुत सुंदर प्रसिद्ध बही पढ़ीचे पंचतंत्र जोथरे अनेक प्रकार पशु पक्षी मानकर विभिन्न प्रकार कहानी रहीची जे ओटे काउटी थिला ओटे बिल्लुवाटी थिला हाथीटी थिला समान को भितरे महाप्रसाद समान बसिले मित्रता थिला अस्ति गुद्रकुटा नामा पर्वत मृगशिरा नामा हस्ति तो एमती विभिन्न प्रकार जो कहानी शुणुचे कौन एगुड़ा सत से किसी हितोपदेश अच्छी आम से हितोपदेश गुड़ाक जीवन में जदि अनुकरण करवा पालन करवा आम जीवन में सीटा लाभ हम तो आम पूर्वज सब मुनि ऋषि मैने समाज को शिक्षा देवाई विभिन्न प्रकार डर भय देखापी विभिन्न कथा लिखी जादी मनीष को कहा जाए कि मनीष मला परे जदि पाप कर्म करछि ताले से नाळ नर्दमार कृमि होबो कीड़ा मकड़ा हे कि जन्म होबो ताले ताकु डर होबो गध होबो कुकुर होबो ତାହେଲେ ତା ଭିତରେ ମନ ଭିତରେ ଡର ଆସିବ, ଆରେ ମୁଁ ଯଦି ଏମିତି ପାପକର୍ମ କରିବି, ଯଦି ମୋର ଜନ୍ମ ଏମିତି ଆର ଜନ୍ମ ଏମିତି ହବ, ତାହେଲେ ନା ନା ମୁଁ କେବେ ଏବେ ପାପକର୍ମ କରିବିନି, ତା ଭିତରେ ଭୟ ଜାଗ୍ରତ ହବ। ସେମିତି ଡରେଇବା ପାଇଁ ବାସ୍ତବରେ ଏଇ ଯେଉଁ 84 ଲକ୍ଷ ଯୋନି ବୋଲି କହି ଦିଆହେଇଛି, କିନ୍ତୁ ବାସ୍ତବରେ ମଣିଷ କୌଣସି 84 ଲକ୍ଷ ଯୋନି ସତରେ ଏମିତି ଯାଏ ନାହିଁ। ଯଦି ମଣିଷ ପାପକର୍ମ କଲାପରେ 84 ଲକ୍ଷ ଯୋନିରେ ଭ୍ରମୁଥାଏ, ତାହେଲେ ଆଜି ମୁଁ ଆପଣମାନଙ୍କୁ ପଚାରିବି, ଦୁନିଆରେ ଗୋଟିଏ ଲୋକ ଖୋଜିକି ଆଣନ୍ତୁ ଯିଏ କେହି ସାରା ଜୀବନରେ କେବେ କୌଣସି ପାପକର୍ମ କରିନଥିବ, ଅଛି କି ଏମିତି ଜଣେ? ଆମେ ସମସ୍ତେ ଯଦି ମଲା ପରେ ତାହେଲେ ପଶୁପକ୍ଷୀ ହୋଇଥାନ୍ତେ, ତାହେଲେ ଆଜି ମଣିଷ ନିଶ୍ଚିହ୍ନ ହେଇଯାଆନ୍ତା ଏବଂ ଏ ସଂସାର ସବୁ ପଶୁପକ୍ଷୀରେ ଭରିଯାଆନ୍ତା। କିନ୍ତୁ ଆପଣ କହିପାରନ୍ତି, ତ ଦେଖନ୍ତୁ ସେ ପଶୁପକ୍ଷୀ ପୁଣି ଆଜି ଦୁନିଆରେ ପଶୁପକ୍ଷୀ ପ୍ରାୟ ସଂଖ୍ୟା କମ ହେଇକି ମଣିଷ ସଂଖ୍ୟା ବେଶୀ ଦେଖାଯାଉଛି। ଆପଣ କହିବେ କି ପଶୁପକ୍ଷୀ ଯୋନିରେ ମଣିଷ ପାପକର୍ମର ଫଳ ପାଇସାରିଲାଣି, ତେଣୁ ପୁଣି ଥରେ ସେ ମଣିଷ ଜନ୍ମରେ ରିଟର୍ନ ହେଇକି ଫେରୁଛି ଏବଂ ପଶୁପକ୍ଷୀ ସଂଖ୍ୟା ତେଣୁ କମିଯାଉଛି। କିନ୍ତୁ ଦେଖନ୍ତୁ, ଆମେ ସବୁ ପ୍ରଥମରେ ଚର୍ଚ୍ଚା କରୁଥିଲେ କି ମଣିଷ କର୍ମଯୋନି, ମଣିଷ ଯୋନି କର୍ମଯୋନି, ପଶୁପକ୍ଷୀ ଯୋନି ଭୋଗଯୋନି ବୋଲିକି ପୁରାଣ ଶାସ୍ତ୍ରରେ ବର୍ଣ୍ଣନା ଅଛି। ଯଦି ମଣିଷ ପାପକର୍ମର ଫଳ ପଶୁପକ୍ଷୀ ରୂପରେ ଭୋଗ କଲା, ତାହେଲେ ପଶୁପକ୍ଷୀ ସଦାସର୍ବଦା ହିଁ ଦୁଃଖ ପାଉଥିବାର ଦେଖାଯିବା ଉଚିତ। ଏବଂ ଯେତେବେଳେ ସେମାନେ ପୁଣି ଥରେ ଫେରି ମଣିଷ ହେଇକି ଜନ୍ମ ନେଉଛନ୍ତି, ମଣିଷ ଦୁଃଖୀ ହେବା ଦେଖାଯିବା ଉଚିତ ନୁହେଁ। ହଁ ନା ନାହିଁ, ଆପଣମାନେ ମୋ କଥାରେ ଏକମତ? କିନ୍ତୁ ଆମେ ଦେଖୁଛେ ମଣିଷ ଆଜି ପଶୁପକ୍ଷୀମାନଙ୍କଠୁ ବି ବିଶେଷ ଦୁଃଖୀ ଅଟେ। ମଣିଷ ପାଖରେ ଯେତେ ପ୍ରକାର ଚିନ୍ତା, ଯେତେ ପ୍ରକାର ସମସ୍ୟା ଅଛି, ପଶୁପକ୍ଷୀମାନେ ତ ବହୁତ ସବୁ ସମସ୍ୟାରେ ସେମାନେ ମୁକ୍ତ ଅଟନ୍ତି। ପଶୁପକ୍ଷୀମାନଙ୍କୁ ପିଲାମାନଙ୍କୁ କୋଉ ସ୍କୁଲ କଲେଜରେ ଆଡମିସନ କରେଇବେ, କାହାକୁ ମ୍ୟାରେଜ କରେଇବେ, କୋଠି ଇନକମ ଟ୍ୟାକ୍ସ ଦେବାର ଅଛି, କୋଠି ଇଲେକ୍ଟ୍ରିସିଟିର ବିଲ୍ ଭରିବାର ଅଛି, କୋଠି ଚୋରି ହାରିର ଅନେକ ଭୟ, ଏସବୁ ଅନେକ ପ୍ରକାର ଚିନ୍ତାରୁ ସେମାନେ ମୁକ୍ତ ଅଟନ୍ତି। ତାଙ୍କ ଜୀବନ ତ ମଣିଷ ଭଳିଆ, ମଣିଷ ଆଜି ସବୁଠୁ ଅତି ଚିନ୍ତା, ଟେନସନ, ଷ୍ଟ୍ରେସରେ ମଣିଷ ଜୀବନ ବ୍ୟତୀତ କରୁଛି। କିନ୍ତୁ ପଶୁପକ୍ଷୀ ତ ବହୁତ ଆମଠୁ ଢେର ନିଶ୍ଚିନ୍ତ ରୂପରେ ଦେଖାଯାଉଛନ୍ତି। ଏବଂ ଆପଣ ଦେଖିବେ କି ଯଦି ମଣିଷ ପଶୁପକ୍ଷୀ ରୂପରେ ସେସବୁ କଷ୍ଟ ପାଆନ୍ତା, ପଶୁପକ୍ଷୀମାନେ ସଦାସର୍ବଦା ଦୁଃଖୀ ଦେଖାଯିବା ଦରକାର। ଏବଂ ମଣିଷ ଯେତେବେଳେ ଜନ୍ମ ହେଉଛି, ପୁଣି ଥରେ ମଣିଷ ଜୀବନରେ ଦୁଃଖ ହେବା ଉଚିତ ନୁହେଁ। କିନ୍ତୁ ଆମେ ଦେଖୁଛୁ ପଶୁପକ୍ଷୀମାନେ ଆମଠୁ ଢେର ସୁଖରେ ଅଛନ୍ତି। ଗୋଟେ ଆଇଏଏସ୍ ଅଫିସର କୁକୁରକୁ ଦେଖନ୍ତୁ, ସେ ବିଚାରାକୁ ଯାହା ଖାଇବା ପିଇବା ମିଳୁଛି, ଏୟାର କଣ୍ଡିସନ ଗାଡ଼ିରେ ବୁଲୁଛି, ତାକୁ ତା ରକ୍ଷଣାବେକ୍ଷଣ କରିବା ପାଇଁ ହଜାର ହଜାର ଟଙ୍କା ଦରମା ନେଇକି ଲୋକମାନେ ହିଁ ତାର ସେବା ଶୁଶ୍ରୂଷା କରୁଛନ୍ତି। ଆଜି ସହର ଏରିଆକୁ ଆପଣ ଯିବେ, ଯଦି ଦେଖିବେ ହଜାର ହଜାର ଲୋକ ଫୁଟପାଥରେ ଖାଇବା ପିଇବା, ଶୋଇବା, ପିନ୍ଧିବା ପାଇଁ ଲୁଗା ନାହିଁ, ଘରଦ୍ୱାର ନାହିଁ, ତାଙ୍କ ଜୀବନ କେତେ ବାସ୍ତବରେ ପଶୁପକ୍ଷୀଠୁ ବି ଆହୁରି ହୀନ ଅଟେ। ଆମେ କେମିତି କହିବା ଯେ ମଣିଷ ଯୋନି କେବଳ କର୍ମ ଯୋନି, ପଶୁପକ୍ଷୀ ଯୋନି ଭୋଗ ଯୋନି? ଆମେ ମଣିଷକୁ ଦେଖୁଛେ, ଗୋଟେ ଲୋକ ଆପଣ ଦେଖିଥିବେ କଲିକତା ସାଇଟ୍ରେ ଯେତେବେଳେ ଯାଇଥିବେ, ସେଠି ଯୋଉ ରିକ୍ସା ଗୁଡା ଦେଖୁଛନ୍ତି, ଆପଣ ଦେଖିବେ ଯେମିତି ଗଧ ବା ଓଟ ଗାଡ଼ି ବା ବଳଦ ଗାଡ଼ି, ଘୋଡ଼ା ଗାଡ଼ି ଯେମିତି ଥାଏ, ସେମିତି ରିକ୍ସା ଗୁଡ଼ାରେ ମଣିଷ ବସିଥାନ୍ତି ଏବଂ ମଣିଷ ହିଁ ତାକୁ ଟାଣୁଥାଏ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଟାଣି ଟାଣି ତୁ 100-200 ଟଙ୍କା କମେଇବ, ବିଚାର ତାର ପରିବାର ପୋଷଣ କରିବ। ତା ଜୀବନକୁ ଯଦି ଅନୁଧ୍ୟାନ କରିବେ, ଦେଖିବେ ତାହେଲେ ତା ଜୀବନ ଗୋଟେ ପଶୁ, ଗୋଟେ ଗଧ ବା ଗୋଟେ ଘୋଡ଼ା ବା ଗୋଟେ ଓଟ ତୁଳନାରେ କୋଉ ଗୁଣରେ ଶ୍ରେଷ୍ଠ ଅଟେ କୁହନ୍ତୁ ଦେଖିବା। ତାର ଗୋଡ଼ଟିଏ କଟିଯାଉଛି ଏକ୍ସିଡେଣ୍ଟରେ, ଦୁଇଟା ଆଶାବାଡ଼ି ନେଇକି ଚାଲୁଛି, ତାର କଣ 4ଟା ଗୋଡ଼ ପଶୁ ଭଳିଆ ହେଇଗଲାନି? ତ ଆଜି ମଣିଷର ଜୀବନ ଯଦି ଦେଖିବେ, ପଶୁପକ୍ଷୀମାନଙ୍କ ଜୀବନ ଯଦି ସହିତ ତୁଳନା କରାଯାଏ, ଆଜି ତ ମଣିଷ ବେଶୀ ଦୁଃଖୀ ଦେଖାଯାଉଛି। ଏବଂ ମଣିଷକୁ ବାସ୍ତବରେ ଯଦି କିଛି ପନିସମେଣ୍ଟ ଦିଆଯାଏ, ମଣିଷ ଜୀବନରେ ମଣିଷର ରିଏଲାଇଜେସନ ହୁଏ ଏବଂ ସେ ତା ଜୀବନରେ ସେ ପରିବର୍ତ୍ତନ କରିକି ପାପକର୍ମରୁ ବଞ୍ଚିତ ହୋଇପାରେ। କିନ୍ତୁ ମଣିଷକୁ ତାର ଭୁଲ କର୍ମର ଦଣ୍ଡ ଦେବା ପାଇଁ ଯଦି ତାକୁ ପଶୁପକ୍ଷୀ ରୂପରେ ଜନ୍ମ ଦିଆଯାଏ, ତ ତା ପାଖକୁ ରିଏଲାଇଜେସନ କେମିତି ଆସିବ? ଯେମିତି ଗୋଟେ ଉଦାହରଣ ମୁଁ କହିବି, ଜଣେ ଲୋକ ଯଦି ପାପକର୍ମ କରୁଛି, ଆଗାମୀ ଜନ୍ମରେ ସେ ଯଦି ଗଧଟିଏ ହୋଇକି ଜନ୍ମ ନେଉଛି, ଦେଖନ୍ତୁ ଗଧର ରିଏଲାଇଜେସନ ଗୋଟେ ମଣିଷର ରିଏଲାଇଜେସନ ଠୁ ଅତି ନ୍ୟୁନତମ। ଗଧଟିକୁ ଯଦି ପୁରା ବଜାର ଭିତରେ ବି ଯଦି ତାକୁ ଦୁଇ ପାହାର ପକାଉଛନ୍ତି, ତା ଜୀବନରେ ଲଜ୍ଜା ମହତ ଆଦି କିଛି ଜିନିଷ ନାହିଁ। ଆଜି କୌଣସି ମଣିଷଟିକୁ ଯଦି ଆମେ ଦୁଇ ପଦ କଥା କହିଦେଉଛେ, ଲୋକ ଆତ୍ମହତ୍ୟା କରି ପକାଉଛନ୍ତି। ତେଣୁ ମଣିଷକୁ ମଣିଷ ରୂପରେ ଯଦି ଦଣ୍ଡ ମିଳିବ, କଷ୍ଟ ମିଳିବ, ସେ ରିଏଲାଇଜେସନ୍ କରିବ ଯେ ମୋ ପାପ କର୍ମର ଫଳ ମୁଁ ଏହା ପାଉଛି ଏବଂ ସେ ଜୀବନରେ ପରିବର୍ତ୍ତନ ହେବ। ଯଦି ପଶୁପକ୍ଷୀ ରୂପରେ ତାକୁ ଯଦି କଷ୍ଟ ଦିଆଯାଏ, ସଜା ଦିଆଯାଏ, ଦଣ୍ଡ ଦିଆଯାଏ, ତା ଜୀବନରେ ପରିବର୍ତ୍ତନ ସମ୍ଭବ ନୁହେଁ। ତେଣୁ ଆଜି ବାସ୍ତବରେ ମନୋବୈଜ୍ଞାନିକମାନେ ବି ମାନୁଛନ୍ତି କି ମଣିଷକୁ ପରିବର୍ତ୍ତନ କରିବା ପାଇଁ ତାକୁ ପନିସମେଣ୍ଟ ଦ୍ୱାରା ପରିବର୍ତ୍ତନ କରାଯାଇପାରିବ ନାହିଁ। ମଣିଷର ପରିବର୍ତ୍ତନ ବାସ୍ତବରେ ଜ୍ଞାନ ସତ୍ସଙ୍ଗ ମାଧ୍ୟମରେ ହୋଇଥାଏ। ତେଣୁ ଦେଖନ୍ତୁ, ଜଣେ ଲୋକ ଯେତେବେଳେ ଚୋରି କରୁଛି, ସେତେବେଳେ ଜେଲଖାନାକୁ ଯାଉଛି, ତାର ସମସ୍ତେ ସମ୍ବନ୍ଧୀ ମିତ୍ର ସମସ୍ତେ ତାକୁ ଜେଲଖାନା କେମିତି ନ ଯାଉ ସେଥିପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରନ୍ତି, ଯେହେତୁ ସେମାନେ ଜାଣିଛନ୍ତି ଯେ ଜେଲଖାନାକୁ ଗଲେ, ଜେଲ ଦଣ୍ଡ ଭୋଗିଲା ପରେ ତା ଜୀବନରେ କିଛି ସୁଧାର ହେବନି। ଜଣେ ସାଧାରଣ ଚୋର ଯେତେବେଳେ 2-4 ବର୍ଷ ଜେଲ ଦଣ୍ଡ ଭୋଗିକି ଫେରୁଛି, ସେଇ ଜେଲଖାନା ଭିତରେ ପକ୍କା ଡକାୟତମାନଙ୍କ ଗହଣରେ ସେ ଆହୁରି ଗୋଟେ ଚୋରରୁ ଡକାୟତ ହୋଇକି ବାହାରିକି ଆସିବ, ସେଠି ତା ଜୀବନରେ ପରିବର୍ତ୍ତନ ହେବାର କିଛି ମାର୍ଜିନ ହିଁ ନାହିଁ। ତେଣୁ ମନୋବୈଜ୍ଞାନିକମାନେ ବି ମାନୁଛନ୍ତି କି ମଣିଷକୁ ପନିସମେଣ୍ଟ ଦେଇକି ପରିବର୍ତ୍ତନ କରାଯାଇପାରେନି। ତେଣୁ ବାସ୍ତବରେ ମଣିଷ ମଣିଷ ଯୋନିରେ ହିଁ ଜନ୍ମ ନିଏ ଆଉ ତା ପାପକର୍ମର ଫଳ ଯଦି ମଣିଷ ରୂପରେ ହିଁ ରହିକି ଭୋଗେ, ତା ଜୀବନରେ ରିଏଲାଇଜେସନ୍ ହୋଇପାରେ, ପରିବର୍ତ୍ତନ ହୋଇପାରେ। ତେଣୁ ମଣିଷ ବାସ୍ତବରେ ପଶୁପକ୍ଷୀ ଯୋନିରେ ଯାଏନି, ମଣିଷ ମଲା ପରେ ମଣିଷ ରୂପରେ ହିଁ ଜନ୍ମ ନେଇଥାଏ। ମଣିଷର ଭାଗ୍ୟ ପରିବର୍ତ୍ତନ ହୋଇଯାଏ, ଯୋନି ପରିବର୍ତ୍ତନ ହୁଏନି। ତା ବୁଦ୍ଧିର ପରିବର୍ତ୍ତନ ହୋଇଯାଏ, ତା ଚେହେରା ତା ବା ତା ଶରୀରର କିଛି ପରିବର୍ତ୍ତନ ହୁଏନି। ହିନ୍ଦୀରେ କହନ୍ତି କି ତା ଅକଲର ପରିବର୍ତ୍ତନ ହୋଇଯିବ କିନ୍ତୁ ସକଲର ପରିବର୍ତ୍ତନ ହେବନି। ତେଣୁ ଦେଖନ୍ତୁ, ଏଟା ତ ଗୋଟେ ଖୁସ୍ ଖବର କହିବି ବା ଗୋଟେ ଶୁଭ ଖବର କହିବି କି ଆମେ ମରିଗଲା ପରେ ପଶୁପକ୍ଷୀ ରୂପରେ ଜନ୍ମ ନେଉନୁ। ଯେମିତି ମଞ୍ଜିଟିଏ ବୁଣି ଆମେ ଯେତେବେଳେ ମାଟି ତଳରେ ପୋତି ଦେଉଛେ, ଯେଉଁ ମଞ୍ଜି ପୋତିଥିବା ସେଇ ଗଛ ହିଁ ଜନ୍ମ ହେଉଛି। ଗୋଟେ ଆମ୍ବ ମଞ୍ଜିରୁ ଆମ୍ବ ଗଛ ହିଁ ଜନ୍ମ ହୁଏ, ପଣସ ମଞ୍ଜିରୁ ପଣସ ଗଛ ହିଁ ଜନ୍ମ ହୁଏ। ସେମିତି ମଣିଷର ଆତ୍ମା ପଶୁପକ୍ଷୀମାନଙ୍କ ଆତ୍ମାଠୁ ଶ୍ରେଷ୍ଠ ଅଟେ। ମଣିଷ ଆତ୍ମାରୁ ମଣିଷ ହିଁ ଜନ୍ମ ହୁଏ, ପଶୁପକ୍ଷୀ ରୂପରେ ନୁହେଁ। ଯଦି ଆମେ ମରିଗଲା ପରେ ପଶୁପକ୍ଷୀ ରୂପରେ ଜନ୍ମ ନିଅନ୍ତେ, ବାସ୍ତବରେ ଯେଉଁ ସଂସ୍କାର ସେଗୁଡ଼ା ସବୁ ଯେଉଁ ଆସନ୍ତା ଜନ୍ମକୁ ଯାଉଛି ସେଟା କେମିତି ହେବ? ଯଦି ମନେକର ମଣିଷଟିଏ ଦେଖନ୍ତୁ ଗୋଟେ ଛୋଟ କୁକୁଡ଼ାଟିଏ ହେଇକି ଜନ୍ମ ହୁଅନ୍ତା, ଆପଣ ଦେଖିଥିବେ କୁକୁଡ଼ାମାନଙ୍କ ଛୋଟ ଛୁଆ ଯେମିତି ଅଣ୍ଡାରୁ ବାହାରନ୍ତି ହଠାତ୍ ହିଁ ସେମାନେ ତା ମା ସାଙ୍ଗରେ ଚରି ବୁଲିବା ଶିଖନ୍ତି, ତାକୁ କେହି ଟ୍ରେନିଂ ଦିଅନ୍ତିନି, ହଠାତ୍ ଚରି ବୁଲିବା ଆରମ୍ଭ କରିଦିଅନ୍ତି। ଗୋଟେ ଗାଈର ବାଛୁରୀ ଜନ୍ମ ହେଲା କ୍ଷଣି ତାକୁ ମା ପହ୍ନାରୁ କ୍ଷୀର ପିଇବା କେହି ଟ୍ରେନିଂ ଦିଏନି, ହଠାତ୍ ହିଁ ସେ ଆରମ୍ଭ କରିଦେଇଥାଏ ତା ପୂର୍ବ ଜନ୍ମର ସଂସ୍କାର। ସେମିତି ମଣିଷ ଭିତରେ ବି ମଣିଷ ଜୀବନର ସଂସ୍କାର ସବୁ ଆମେ ଛୋଟବେଳୁ ଦେଖୁଛେ। ଛୋଟ ଛୋଟ ପିଲାଗୁଡ଼ା ଯାହାକୁ କେବେ କୌଣସି କେହି ଟ୍ରେନିଂ ଦେଇନାହାନ୍ତି, କିଏ ବହୁତ ସୁନ୍ଦର ମ୍ୟୁଜିକ୍ ବଜାଉଛି, କିଏ ବହୁତ ସୁନ୍ଦର ଗୀତ ଗାଉଛି। ଅନେକ ଛୋଟ ଛୋଟ ପିଲା ତ ଗୀତାର ଅନେକ ଅଧ୍ୟାୟ କଣ୍ଠସ୍ଥ କରିକି ଆରାମରେ ଅନର୍ଗଳ ସେମାନେ ଶ୍ଳୋକ ଉଚ୍ଚାରଣ କରିପାରୁଛନ୍ତି। କ'ଣ ପାଇଁ, କେମିତି? ବାସ୍ତବରେ ମଣିଷ ମଣିଷ ରୂପରେ ଜନ୍ମ ନେଇଥାଏ, ତାର ସଂସ୍କାର ତାର ସ୍ୱଭାବ ମଧ୍ୟ ସେ ଆଗ ଜନ୍ମକୁ ଯାଇଥାଏ। ସେମିତି ପଶୁପକ୍ଷୀମାନେ ମଧ୍ୟ ପଶୁପକ୍ଷୀ ଯୋନିରେ ହିଁ ଜନ୍ମ ନେଇଥାନ୍ତି। ଆଜି ତ ବୈଜ୍ଞାନିକମାନେ ଏହା ବି ପ୍ରମାଣ କରିସାରିଲେଣି କି ପଶୁପକ୍ଷୀମାନେ ପଶୁପକ୍ଷୀ ରୂପରେ ହିଁ ଜନ୍ମ ନିଅନ୍ତି। ଏବଂ ଯେଉଁ ଆମେ ପୁନର୍ଜନ୍ମ କଥା ଖବରକାଗଜରେ ଅନେକ ପ୍ରକାର ଆମେ ଶୁଣୁଛେ, ଆଜି ପର୍ଯ୍ୟନ୍ତ କେହି ଜଣେ ବି କହିନି କି ମୁଁ ପୂର୍ବଜନ୍ମରେ ମୋର କୋଠି ଗୋରୁ ବା ଗାଈ, କୋଠି ଛେଳି ମେଣ୍ଢା ହେଇକି ଜନ୍ମ ହେଇଥିଲି, କୋଠି ମାଛ କଇଁଛ ହେଇକି ଜନ୍ମ ହେଇଥିଲି, କେହି କହିନାହାନ୍ତି। କୋଉଠି କୋଉ ଖବରକାଗଜରେ ଆପଣ ପଢିନଥିବେ, ଶୁଣିଛନ୍ତି କେବେ? କୋଉଠି କେହି କହିନାହାନ୍ତି। ଏବଂ ଯେଉଁ ସମ୍ମୋହନ ପ୍ରକ୍ରିୟା ଯାହାକୁ ଆମେ ହିପ୍ନୋଟିକ୍ ରିଗ୍ରେସନ କହୁଛୁ, ତାଦ୍ୱାରା ବି ଦେଖାହେଇଛି ଯେ ମଣିଷକୁ ତା ପୂର୍ବଜନ୍ମକୁ ଏମିତି ନେଇକି ଦେଖାହେଇଛି, ସେ କୋଉ ଜନ୍ମରେ ବି ସେ କୌଣସି ପଶୁପକ୍ଷୀ ଯୋନିର ଜନ୍ମ ନେଇନି, ମଣିଷ ରୂପରେ ହିଁ ଜନ୍ମ ନେଇଛି। ଏବଂ ପ୍ରଖ୍ୟାତ ମନୋବୈଜ୍ଞାନିକ ଡକ୍ଟର ରେମଣ୍ଡ ମୁଡି, ଆମେରିକାର ପ୍ରସିଦ୍ଧ ମନୋବୈଜ୍ଞାନିକ, ସେ ବାସ୍ତବରେ ଅନେକ ଗବେଷଣା ପୁନର୍ଜନ୍ମ ଉପରେ କରିଛନ୍ତି ଏବଂ ଦେଖିଛନ୍ତି ଯେ ମଣିଷ ମଣିଷ ରୂପରେ ହିଁ ଜନ୍ମ ନେଇଛି। ଏବଂ ଏଟା ତ ଗୋଟେ ବହୁତ ସୁନ୍ଦର ଶୁଭ ଖବର, ସ୍ୱୟଂ ପରମାତ୍ମା ଯେଉଁ ମଣିଷମାନଙ୍କର ହିତାକାଂକ୍ଷୀ, ହିତେଶୀ, ପରମପିତା, ସେ ଆସିକି ଆମକୁ କହୁଛନ୍ତି, ହେ ମନୁଷ୍ୟ ଆତ୍ମାଏ, କିନ୍ତୁ ତମେ ସବୁ ଦିବ୍ୟ ଗୁଣ ସମ୍ପନ୍ନ ମନୁଷ୍ୟ ଥିଲ, ଯାହାକୁ ଦେବାତ୍ମା କୁହାଯାଏ, ତମେ ସବୁ ପୁନର୍ଜନ୍ମ ନେଇ ପାପକର୍ମ କରିକରି ଆଜି ପାପାତ୍ମା ହୋଇସାରିଛ, ମୁଁ ପତିତ ହୋଇସାରିଛ, ମୁଁ ପୁଣି ଥରେ ଆପଣମାନଙ୍କୁ ଦେବାତ୍ମା ବନାଇବା ପାଇଁ ଆସିଛି। ତେଣୁ ଶିବଙ୍କୁ ଦେବେଶ୍ୱର କୁହାଯାଏ। ତ ଏଇଟା ତ ଆମ ପାଇଁ ଗୋଟେ ଶୁଭ ଖବର କି ମଣିଷ ମଲା ପରେ ମଣିଷ ରୂପରେ ହିଁ ଜନ୍ମ ନୁହେ, ନା କି ପଶୁପକ୍ଷୀ ଯୋନିରେ ଜନ୍ମ ନେଇଥାଏ। ହଁ, ତେଣୁ ସମସ୍ତେ ଖୁସି ହେବା ଦରକାର କି ଆମେ ସମସ୍ତେ ଆସନ୍ତା ଜନ୍ମରେ ବି ମଣିଷ ହେବା, କିନ୍ତୁ ଆମେ ଯଦି ପୁଣ୍ୟ କର୍ମ କରିବା, ଶ୍ରେଷ୍ଠ କର୍ମ କରିବା, ପରମାତ୍ମାଙ୍କ ଶିକ୍ଷା ଅନୁସାରେ ଜୀବନରେ ଚାଲିବା, ତାହେଲେ ଆମେ ଦେବାତ୍ମା ରୂପରେ ଆସନ୍ତା ସତ୍ୟଯୁଗରେ ଜନ୍ମ ନେବା ଏବଂ ଏ ସଂସାର ପୁଣି ଥରେ ସ୍ୱର୍ଗ ହୋଇଯିବ। ଆଚ୍ଛା, ଓମ୍ ଶାନ୍ତି।